ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଭାରତକେ ପୂର୍ଥିନ ଉତ୍ପାଦନ ଆଉ ପ୍ରସ୍ତୁତି କ୍ଷେତ୍ରରେ ଗୋଟିଏ ସ୍ୱତନ୍ତ୍ର ଜାଗା ଦେଇଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଗଲାକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିକି କହିଛନ୍ ଯେ ସମାଜର ଆର୍ଥିକ ଦୁର୍ବଳ ବର୍ଗ ମଧ୍ୟବିତ୍ତ ଆଉ ଏମ୍ଏସ୍ଏମ୍ଇ କ୍ଷେତ୍ର ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଜରିଏ ବହୁତଟେ ଲାଭ ପାଇଛେ। ସେନ୍ତା ମୟୂରଭଞ୍ଜ ନିବାସୀ ରାମଜିତ ଟୁଡୁ ଅନ୍ଲାଇନ୍ ଜରିଏ ସାନ୍ତାଳୀ ଭାଷାର ପ୍ରଚାର ଆଉ ପ୍ରସାର ଉପରେ ନେଉଥିବାର ପଦକ୍ଷେପର ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇଷ୍ଠାନୁ ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତନ ଯାଉଛନ୍। ମୁଖ୍ୟମନ୍ତ୍ରୀ ସକାଳର 9:40 ଭୁବନେଶ୍ୱର ବିମାନ ବନ୍ଦରନୁ ବାହାରିକରି ରାଞ୍ଚି ପହଞ୍ଚବେ। ସେନୁ ହେଲିକପ୍ଟର ଜରିଏ ପଶ୍ଚିମ ସିଂହଭୂମନ ପହଞ୍ଚବେ। ଆଜି ଦିନର 1 ଜମାନି ମୈଦାନର ପରିବର୍ତ୍ତନ ସଭାତେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଇତାର ଉତ୍ତରୁ ଉପରବେଲା 3 ମାଝଗାଓଁ ସ୍କୁଲ ପଡ଼ିଆନ ସଭାକେ ଭିଲ୍ ସମ୍ବୋଧନ କରବେ। ଆଇବାକାଲ ମୁଖ୍ୟମନ୍ତ୍ରୀ ଚାଇବସାନ ଗୋଟିଏ ଜନସଭାକେ ସମ୍ବୋଧନ କରବେ। ଇତାର ଉତ୍ତରୁ ଉପରବେଲା 4 ରାଞ୍ଚିନୁ ବାହାରିକରି ଭୁବନେଶ୍ୱର ଫିରବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ଆଇପିଏସ୍ ସ୍ତରଥି ବଡ଼ ଧରଣର ଅଦଲବଦଲ କରିଛନ୍। 49 ଜନ ଆଇପିଏସ୍ ଅଦଲବଦଲ ସାଙ୍ଗେ 5 ଜନ ଓପିଏସ୍ଙ୍କୁ ଜିଲ୍ଲାନ ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଛି। ଏହି 5 ଜଣଙ୍କୁ ମିଶାଇକରି 22 ଜିଲ୍ଲାର ନୂଆ ଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଇଟାକେ ନେଇକରି ଗୃହ ବିଭାଗ ତରଫ ଗଲାକାଲି ବିଜ୍ଞପ୍ତି ବାହାରିଛି। ଭୁବନେଶ୍ୱର କଟକ ପୁଲିସ୍ କମିଶନର ଭାବେ ସୁରେଶ ଦେବଦତ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଥିବାର ବେଳେ ଭୁବନେଶ୍ୱରର ନୂଆ ଡିସିପି ଭାବେ ପୁରୀ ଏସ୍ପି ଥିବାର ପିନାକ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସୋନପୁର ଏସ୍ପି ଭାବେ ରାମପ୍ରସାଦ ସାହୁ, ଦେବଗଡ଼ ଏସ୍ପି ଅନିଲ କୁମାର ମିଶ୍ର, ବୌଦ୍ଧ ଏସ୍ପି ନାଗରାଜ ଦେବେରାକୁଣ୍ଡା, ରାଉରକେଲା ଏସ୍ପି ଭାବେ ନିତେଶ ଓ୍ୱାଡୱାନୀଙ୍କୁ ଦାୟିତ୍ୱ ଦିଆଯାଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମଟି 10 ପୂର୍ତ୍ତିର ବିଶେଷ ସଂସ୍କରଣଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାତୃଭାଷା ଲିପି ଆର୍ କଥିତ ଭାଷା ଉପରେ ଚର୍ଚ୍ଚା କରିଛନ୍। ଜନଜାତି ସମୁଦାୟଙ୍କର କଥିତ ଭାଷା ସାନ୍ତାଳୀର ପ୍ରଚାର ପ୍ରସାର କରୁଥିବାର ମୟୂରଭଞ୍ଜ ଜିଲ୍ଲାର ରାମଜିତ ଟୁଡୁଙ୍କର ବିଷୟ ଆଲୋଚନା କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍। ସାନ୍ତାଳୀ ଭାଷାର ଲିପି ଅଲ୍ଚିକିଥି ମୋବାଇଲ୍ ଟାଇପ୍ କରବାର କୌଶଳକେ ବିକଶିତ କରିଥିବାରୁ କେନ୍ଦ୍ରମନ୍ତ୍ରୀ ରାମଜିତଙ୍କୁ ଧନ୍ୟବାଦ ଦେଇଛନ୍। ସମବାୟ ସମିତିର ସଶକ୍ତିକରଣ ଲାଗି ଦୁଇଦିନିଆ ଜାତୀୟ ସ୍ତରୀୟ ସମୀକ୍ଷା ବୈଠକ ଆଜିଠାରୁ ଭୁବନେଶ୍ୱରରେ ହେବା। ଏହି ବୈଠକରେ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଶାସନ ସଚିବ ଆଶିଷ ଭୁଟାନୀ ମୁଖ୍ୟ ଅତିଥି ଆର୍ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସମ୍ମାନିତ ଅତିଥି ଭାବେ ଯୋଗଦେଇକରି ଉଦ୍ଘାଟନ କରିବେ। ଏଥି ଦେଶର ସବୁ ରାଜ୍ୟ ଆର୍ 4 କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗଦେବେ। ଦେଶ 2 ନୂଆ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି, ପ୍ରାଥମିକ ଦୁଗ୍ଧ ଉତ୍ପାଦନ ଆର୍ ମତ୍ସ୍ୟ ସମବାୟ ସମିତି ଗଠନ ଉପରେ ବୈଠକଟି ଆଲୋଚନା ହେବା। ଆଜ ଆନ୍ତର୍ଜାତିକ ଅନୁଦାନ ଦିବସ। ଅନୁବାଦକ ଆର୍ ଭାଷାବିତ୍ମାନଙ୍କର ଅମୂଲ୍ୟ ଯୋଗଦାନ ଲାଗି ଫି ବଛର 30 ଅନୁବାଦ ଦିବସ ଭାବେ ପାଳନ କରାଯାଏସି। ଅନୁବାଦକମାନେ ଆନ୍ତଃ ସାଂସ୍କୃତିକ ବାର୍ତ୍ତାକେ ସୁବିଧାଜନକ କରବାର ଆର୍ ବୈଶ୍ୱିକ ବିକାଶଥି ଯୋଗଦାନ ଦେବାର୍ଥି ବିଶ୍ୱ ଶାନ୍ତିକେ ତହକାବାର ଲାଗି ମହତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। ଏ ବଛରର ଅନୁବାଦ ଦିବସର ବାର୍ତ୍ତା ହେଉଛି ଅନୁବାଦ ସଂରକ୍ଷଣର ଗୋଟିଏ କଳା ଆଉ ସ୍ୱଦେଶୀ ଭାଷା ଲାଗି ନୈତିକ ଆର୍ ଭୌତିକ ଅଧିକାର। ଯୁକ୍ତ 3 କ୍ଲାସ୍ଥି ପରିବେଶ ଶିକ୍ଷା ପଢ଼ାଯିବା। ଏଥିଲାଗି ତିଆରି ହୋଇଥିବାର କରିକୁଲମ ଫ୍ରେମୱାର୍କକେ ଲାଗୁ କରାଯିବା। ଇଟାକେ ନେଇକରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫ ସବୁ ବିଶ୍ୱବିଦ୍ୟାଳୟର କୁଳପତି ଆର୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଏଥି କୁହାଯାଇଛି ଯେ ଯୁକ୍ତ 3 ପରିବେଶ ଶିକ୍ଷା ପାଠ୍ୟକ୍ରମ ଲାଗି ୟୁଜିସିର ମାର୍ଗଦର୍ଶିକା ଆର୍ କରିକୁଲମ ଫ୍ରେମୱାର୍କ କରାଯାଇଛି। ଇତାକେ ଗଲାବଛର ଜୁନ୍ 5 ଦିନ ଶୁଭାରମ୍ଭ କରାଯାଇଥିଲା। ଏ ପାଠ୍ୟକ୍ରମଟି ଜଳବାୟୁ ପରିବର୍ତ୍ତନ, ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ, ସାମଗ୍ରିକ ବିକାଶ ବାଗିର ଭିନ୍ ଭିନ୍ ଜଟିଲ ସମସ୍ୟା ଉପରେ ଛାତ୍ରଛାତ୍ରୀମାନେ ପଢ଼ବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହରନ ହେବାରକେ ଥିବାର ଦୁର୍ଗାପୂଜାକେ ନେଇକରି ଶାନ୍ତି କମିଟି ବୈଠକ ଗଲାକାଲି ହୋଇଯାଇଛି। ବୈଠକଟି ଏସ୍ଡିପିଓ ଅରୁଣ ଅଭିଷେକ ବେହେରା ଅଧ୍ୟକ୍ଷତା କରିଥିଲେ। ଆଇବା ମହାଲୟାନୁ ବିଜୟାଦଶମୀ ତକ ପାର୍ବଣ ହେବାରକେ ଥିବାର ବେଳେ ହଜାର ହଜାର ଲୋକର ଭିଡ଼କେ ନଜରଥି ରଖିକରି ସହରନ ଶାନ୍ତି ଶୃଙ୍ଖଳା ବଜାୟ ରଖବାର ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଖେଲ ପ୍ରାଧିକରଣ ଆର୍ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ତରଫ ସମ୍ବଲପୁର ସହରର ଡାକ୍ତର ଝସ୍କେତନ ସାହୁ ସନ୍ତରଣାଗାରନ ଚାଲିଥିବାର ଦୁଇଦିନିଆ ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତା ଗଲାକାଲି ଉଦ୍ଯାପିତ ହୋଇଛି। ଏହି ପ୍ରତିଯୋଗିତାଟି ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆର୍ ଓଡ଼ିଶାର 84 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାଟି ଓଡ଼ିଶାର ଖେଳାଳିମାନେ 14 ସ୍ୱର୍ଣ୍ଣପଦକ ସାଙ୍ଗେ ମୋଟ 39 ପଦକ ଜିତିକରି ଦଳଗତ ଭାବେ ଚମ୍ପିୟାନ ହୋଇଛନ୍। ଓଡ଼ିଶାର ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ସବୁନୁ ଏତକା 4 ସ୍ୱର୍ଣ୍ଣପଦକ ପାଇଛନ୍। এছনির আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারবে রাতে ৭:০২ জুহার।